ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କୁ ନାଗରିକ କୈନ୍ଦ୍ରିକ ଶାସନ ସୁବିଧା ଯୋଗାଇବା ପାଇଁ ନୂଆଦିଲ୍ଲୀରେ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। 60-75 ବର୍ଷ ବୟସ୍କ ଆର୍ଥିକ ଅନଗ୍ରସର ନାଗରିକମାନଙ୍କ ପାଇଁ ନିଃଶୁଳ୍କ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପଙ୍କୋଦ୍ଧାର ଏକାଦଶୀ ତିଥିରେ ପୁରୀ ଶ୍ରୀ ଶ୍ରୀ ଲୋକନାଥ ଆଜି ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କାଙ୍କର ପରଲୋକ। ଏବଂ ଶିକ୍ଷା, ଜନସଚେତନତା ଓ ମନୋରଞ୍ଜନ କ୍ଷେତ୍ରରେ ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ରେଡିଓ ଦିବସ। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସେବାତୀର୍ଥ ଭବନର ନାମଫଳକକୁ ଉନ୍ମୋଚନ କରିଛନ୍ତି। ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ସେବାତୀର୍ଥ ଏବଂ କର୍ତ୍ତବ୍ୟ ଭବନ ପ୍ରଥମ ଓ ଦ୍ୱିତୀୟର ଉଦ୍ଘାଟନ କରିବେ। ପରେ ଶ୍ରୀ ମୋଦି ଜନସାଧାରଣଙ୍କୁ ସେଠାରେ ସମ୍ବୋଧନ କରିବେ। ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ କ୍ୟାବିନେଟ୍ ସଚିବାଳୟ ରହିଛି। ସେଠାରେ ପ୍ରଶାସନିକ କାର୍ଯ୍ୟ ପାଇଁ ସମସ୍ତ ଆଧୁନିକ ବ୍ୟବସ୍ଥା କରାଯାଇଛି। କର୍ତ୍ତବ୍ୟ ଭବନ ପ୍ରଥମ ଓ ଦ୍ୱିତୀୟରେ ଅନେକଗୁଡ଼ିଏ ପ୍ରମୁଖ ମନ୍ତ୍ରଣାଳୟ ରହିଛି। ଦେଶବାସୀଙ୍କୁ ଆଧୁନିକ, ଦକ୍ଷ, ସୁଗମ ଏବଂ ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥା ଯୋଗାଇଦେବା କ୍ଷେତ୍ରରେ ଏହା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ରାଜ୍ୟର ଅସ୍ମିତା ଓ ଅନନ୍ୟ ଐତିହ୍ୟର ସୁରକ୍ଷା ସହ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ଆଜି ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରି ଶ୍ରୀ ମାଝୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରେ ସାମଗ୍ରିକ ଓ ସନ୍ତୁଳିତ ବିକାଶର ଧାରାକୁ ପହଞ୍ଚାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଯୋଜନାରେ 60-75 ବର୍ଷ ବୟସ୍କ ଆର୍ଥିକ ଅନଗ୍ରସର ନାଗରିକଙ୍କ ପାଇଁ ନିଃଶୁଳ୍କ ଶ୍ରୀଜଗନ୍ନାଥ ଦର୍ଶନର ସୁବିଧା ପ୍ରଦାନ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରୁ 160 ଜଣ ହିତାଧିକାରୀଙ୍କୁ ନେଇ 4 ବସ୍ ପୁରୀ ଅଭିମୁଖେ ଯାତ୍ରା କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶ୍ରୀଜଗନ୍ନାଥ ଦର୍ଶନ ଆମ ପାଇଁ କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଆମ ପାଇଁ ବରିଷ୍ଠ ନାଗରିକମାନଙ୍କର ପାଇଁ ଏକ ସେବା, ଏବଂ ସେମାନେ ଯାଇକି ତୀର୍ଥ କରି ଆସିବେ, ଶ୍ରୀକ୍ଷେତ୍ର ଯିବେ ପୁରୀକୁ, ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିକି ପୁଣ୍ୟ ଅର୍ଜନ କରିବା ପାଇଁ। ତେଣୁ ଆମ ସରକାର ମଧ୍ୟ ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବା ପାଇଁ ଆଜି ଅଣ୍ଟା ଭିଡ଼ିଛନ୍ତି ଏବଂ ଆଜି ତାର କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛନ୍ତି। ତେଣୁ ରାଜ୍ୟର ସମୃଦ୍ଧ ସଂସ୍କୃତି ଓ ପରମ୍ପରା ସହିତ ବିକାଶ ଦିଗରେ ଆମ ସରକାର ଇଏ ନିରନ୍ତର ଭାବରେ କାର୍ଯ୍ୟରତ।
ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାରୁ ମଧ୍ୟ ହିତାଧିକାରୀ ଏହି ଯୋଜନାରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାତ୍ରା କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲ୍ଲାରେ 446,26,00,000 ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଲୋକସଭାରେ ଶିଳ୍ପ ସମ୍ବନ୍ଧ ସଂହିତା ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଶ୍ରମିକମାନଙ୍କୁ ନ୍ୟୁନତମ ମଜୁରୀ ପ୍ରଦାନ କରିବା ଏବଂ ନିର୍ଦ୍ଧାରିତ ନ୍ୟୁନତମ ମଜୁରୀକୁ ପୁଣି ହ୍ରାସ କରିବା ଲାଗି ରାଜ୍ୟଗୁଡ଼ିକୁ ଅନୁମତି ନ ଦେବା ଭଳି ବ୍ୟବସ୍ଥା ଏ ସଂଶୋଧନ ବିଧେୟକରେ ରହିଛି। ଶିଳ୍ପ ସମ୍ବନ୍ଧ ସଂହିତା 2020ରେ କେତେକ ସଂଶୋଧନ ସହିତ ଏହି ବିଧେୟକରେ ଟ୍ରେଡ୍ ୟୁନିୟନ୍ ଆଇନ 1926, ଶିଳ୍ପ ନିଯୁକ୍ତି ଅଧିନିୟମ 1946 ଏବଂ ଶିଳ୍ପ ବିବାଦ ଅଧିନିୟମ 1947 ବଦଳରେ ନୂତନ ସଂହିତା 2020 ପ୍ରଚଳନ କରାଯାଇଛି। ନୂଆ ଶ୍ରମ ସଂହିତା ଶ୍ରମିକମାନଙ୍କୁ ଉପକାର କରିବ ବୋଲି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଙ୍କୋଦ୍ଧାର ଏକାଦଶୀ ଅବସରରେ ଆଜି ପୁରୀ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ପ୍ରତ୍ୟକ୍ଷ ଶିବଲିଙ୍ଗ ଦର୍ଶନ ଅନୁଷ୍ଠିତ ହେଉଛି। ପରମ୍ପରା ଅନୁସାରେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ପ୍ରତ୍ୟକ୍ଷ ଶିବଲିଙ୍ଗ ଦର୍ଶନର ସୌଭାଗ୍ୟ ଆଜି ପ୍ରାପ୍ତ ହେଉଥିବା ହେତୁ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ନୈବେଦ୍ୟ ସମେତ ପଙ୍କକୁ ଶିବରାତ୍ରି ପୂର୍ବରୁ କଢ଼ାଯିବ। ପଙ୍କୋଦ୍ଧାର ପରେ ମହାସ୍ନାନ କରାଯାଇ ସର୍ବସାଧାରଣଙ୍କ ପାଇଁ ଶିବଲିଙ୍ଗ ଦର୍ଶନ ଅନୁଷ୍ଠିତ ହେଉଛି। ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସ୍ୱତନ୍ତ୍ର ବାରିକେଡ୍ ନିର୍ମାଣ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କର ଆଜି 86 ବୟସରେ ପରଲୋକ ଘଟିଛି। ପିଭି ନରସିଂହା ରାଓଙ୍କ ସରକାରରେ ସେ ପ୍ରଥମେ କୃଷି ରାଷ୍ଟ୍ରମନ୍ତ୍ରୀ ଏବଂ ପରେ ରେଳବାଇ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। 1988 ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଥିଲେ। 14 ନିର୍ବାଚନ ମଣ୍ଡଳୀରୁ ସେ 4 ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଓଡ଼ିଶା ସରକାରଙ୍କର ବିଭିନ୍ନ ବିଭାଗରେ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। କାହ୍ନୁ ଲେଙ୍କାଙ୍କ ପାର୍ଥିବ ଶରୀରକୁ ବିଧାନସଭା, କଂଗ୍ରେସ ଭବନ ଓ ତାଙ୍କ ପୈତୃକ ଗାଁ ଅରଡ଼କୁ ନିଆଯିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ସମାଜର ବିକାଶରେ ରେଡିଓର ଅତୁଳନୀୟ ଭୂମିକାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱର ସବୁଠାରୁ ବଡ଼ ଗଣମାଧ୍ୟମ ହିସାବରେ ଆଜି ମଧ୍ୟ ରେଡିଓର ଲୋକପ୍ରିୟତା ଅତୁଟ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି, ରେଡିଓ ଏବଂ କୃତ୍ରିମ ବୁଦ୍ଧିମତା, ଏଆଇ ସ୍ୱର ନୁହେଁ ଏକ ଉପକରଣ। ରେଡିଓ ଦିବସ ଅବସରରେ ଶୁଣନ୍ତୁ ଏକ ସ୍ୱତନ୍ତ୍ର ଉପସ୍ଥାପନା।
ରେଡିଓ କେବଳ ସମ୍ବାଦ ପ୍ରସାରଣର ମାଧ୍ୟମ ନୁହେଁ, ଏହା ଭାବନାର ସେତୁ ଓ ସ୍ୱରର ଯାଦୁ। ରେଡିଓ କଥା କହିବାର ଶୈଳୀ, ଶୁଣିବାର ଧୈର୍ଯ୍ୟ ଏବଂ ଲୋକଙ୍କ ସହ ଯୋଡ଼ିବାର ଦାୟିତ୍ୱ ନିର୍ବାହ କରିଥାଏ। ଶିକ୍ଷାର ପ୍ରଚାର ପ୍ରସାରଠାରୁ ଆରମ୍ଭ କରି ସମାଜରେ ଜନସଚେତନତା ସୃଷ୍ଟି ଓ ଲୋକଙ୍କ ମନୋରଞ୍ଜନରେ ରେଡିଓର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନର ଡିଜିଟାଲ ଯୁଗରେ ମଧ୍ୟ ଏହା ଯୋଗାଯୋଗର ହୃତ୍ସ୍ପନ୍ଦନ ଭାବେ କାର୍ଯ୍ୟ କରିଆସୁଛି। ବର୍ଷ ବର୍ଷ ଧରି ସମୟୋଚିତ ସୂଚନା ପ୍ରଦାନ, ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ଲୋକାଲୋଚନକୁ ଆଣିବାର ଏକ ଲୋକପ୍ରିୟ ମାଧ୍ୟମ ଭାବେ ନିରନ୍ତର ପ୍ରୟାସ ଜାରି ରଖିଛି। ସମାଜର କୋଣ ଅନୁକୋଣରେ ରହୁଥିବା ଶ୍ରୋତାଙ୍କ ପାଖରେ ରେଡିଓ ବିଭିନ୍ନ ସ୍ତରର ଖବର ପହଞ୍ଚାଇଥାଏ। ପ୍ରଥମ ରେଡିଓ ପ୍ରସାରଣ 1895 ମସିହାରେ ଗୁଗ୍ଲି ଏଲୋ ମାର୍କୋନିଙ୍କ ଦ୍ୱାରା କରାଯାଇଥିଲା। ପ୍ରାୟ 3 ଦଶନ୍ଧି ପରେ ପୃଥିବୀର କୋଣ ଅନୁକୋଣରେ ରେଡିଓ କେନ୍ଦ୍ରଗୁଡ଼ିକର ସୃଷ୍ଟି ହେଲା। 1950 ମଧ୍ୟରେ ରେଡିଓ ଓ ପ୍ରସାରଣ ବ୍ୟବସ୍ଥା ଏକ ସାଧାରଣ ଯୋଗାଯୋଗ ବ୍ୟବସ୍ଥାରେ ପରିଣତ ହୋଇପାରିଥିଲା। 2011 ମସିହାରେ ୟୁନେସ୍କୋର ସଦସ୍ୟ ରାଷ୍ଟ୍ରମାନେ ଫେବୃଆରୀ 13 ବିଶ୍ୱ ରେଡିଓ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା 2013 ରେଡିଓ ଦିବସକୁ ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରାଯାଇଥିଲା। ଭାରତର ପ୍ରାୟ 99% ଲୋକଙ୍କ ପାଖରେ ବିଭିନ୍ନ ଭାଷା ଓ ଉପଭାଷାରେ ଆକାଶବାଣୀ ପହଞ୍ଚୁଛି। ବର୍ତ୍ତମାନ ଦେଶବ୍ୟାପୀ 528 ଉର୍ଦ୍ଧ୍ୱ ଗୋଷ୍ଠୀ ବେତାର କେନ୍ଦ୍ର ତୃଣମୂଳ ସ୍ତରରେ କାର୍ଯ୍ୟ କରି ଲୋକଙ୍କ ସ୍ୱରକୁ ଆହୁରି ଶାଣିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ରେଡିଓ ସହ ଜଡ଼ିତ ସମସ୍ତ ଲୋକଙ୍କ ପ୍ରୟାସକୁ ସ୍ୱୀକାର କରିବାର ଆଜି ଏକ ସ୍ୱତନ୍ତ୍ର ଦିନ। ମନ୍ କି ବାତ୍ ମାଧ୍ୟମରେ ଲୋକଙ୍କ ସାମାଜିକ ଶକ୍ତିକୁ ସମସ୍ତଙ୍କ ସମ୍ମୁଖକୁ ଆଣିବାରେ ରେଡିଓର ଅବଦାନ ଅତୁଳନୀୟ। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁର୍ଗନ ଏହି ଦିବସର ଶୁଭେଚ୍ଛା ଜଣାଇଛନ୍ତି। ପରିବର୍ତ୍ତିତ ପରିବେଶରେ ରେଡିଓ ସମ୍ବାଦ ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମଗୁଡ଼ିକ ଏବେ ବି ଲୋକପ୍ରିୟତା ବଜାୟ ରଖିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରଣିଆ।
ଭୁବନେଶ୍ୱର କଟକ ପୁରୀ ପାରାଦ୍ୱୀପକୁ ନେଇ ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପାରାଦ୍ୱୀପଠାରେ ଆଜି ବ୍ଲୁ ଫ୍ଲାଗ୍ ବିଚ୍ର ସମୀକ୍ଷା କରି ଶ୍ରୀମତୀ ଗର୍ଗ କହିଛନ୍ତି, ଦୀର୍ଘ 7 କିଲୋମିଟର ବେଳାଭୂମିର ବିକାଶ କରାଯିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଉନ୍ନତିକରଣ ପ୍ରକଳ୍ପ ନିର୍ମାଣ କରାଯିବ। 2047 ମସିହା ସୁଦ୍ଧା ଏହି ଅର୍ଥନୈତିକ ଜୋନ୍ରୁ 33% ରାଜସ୍ୱ ଆଦାୟ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଢେଙ୍କାନାଳ ଜିଲ୍ଲା ଲଣ୍ଡାବିରି ଜଳସେଚନ ପ୍ରକଳ୍ପ ପାଇଁ ପ୍ରାଥମିକ ନିରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାର ପରଜଙ୍ଗ ବ୍ଲକ ସାଆନ୍ଦା ଅଞ୍ଚଳରେ ପେଜଖାଇ ଓ କେଞ୍ଚୁଡ଼ି ପାହାଡ଼କୁ ସଂଯୋଗ କରି ଲଣ୍ଡାବିରି ଜଳସେଚନ ପ୍ରକଳ୍ପ ନିର୍ମାଣକୁ ରାଜ୍ୟ ସରକାର ଅନୁମୋଦନ ଦେବା ପରେ ଏହି ନିରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। ନୟାଗଡ଼ରେ ବାଲ୍ୟ ବିବାହ ମୁକ୍ତିରଥ ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ସରକାର ଦେଶକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସଚେତନତା ସୃଷ୍ଟି କରୁଥିବା ବେଳେ ନୟାଗଡ଼ର ଗଣିଆ ଉନ୍ନୟନ କମିଟି ଦ୍ୱାରା ଏକ ବାଲ୍ୟ ବିବାହ ମୁକ୍ତିରଥକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ମୁକ୍ତିରଥ ଜିଲ୍ଲାର ବିଭିନ୍ନ ଗ୍ରାମ ପରିକ୍ରମା କରି ବାଲ୍ୟ ବିବାହ ନିଷେଧ ଆଇନ 2006 ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରୁଛି। ନୂଆପଡ଼ାରେ ବାଲ୍ୟ ବିବାହ ମୁକ୍ତ ଭାରତ ଓ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ପ୍ରକ୍ରିୟା ଅଧିନିୟମ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ହାତୀଙ୍କ ସମେତ ଅନ୍ୟ ବନ୍ୟପ୍ରାଣୀ ରହୁଥିବା ଢେଙ୍କାନାଳ ଜିଲ୍ଲା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ପ୍ରବେଶ ନିଷେଧ ପାଇଁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଫଳକ ଲଗାଯିବ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନାମୀ ମହାବିଦ୍ୟାଳୟରେ 7 ଦିନ ଧରି ଚାଲିଥିବା ଜାତୀୟ ସେବା ଯୋଜନା ଶିବିର ଉଦ୍ଯାପିତ ହୋଇଯାଇଛି। ସ୍ୱେଚ୍ଛାସେବୀମାନେ ସ୍ୱଚ୍ଛ ଭାରତ ଅଭିଯାନରେ ଅଂଶଗ୍ରହଣ କରି ଆଖପାଖ ଅଞ୍ଚଳରେ ଚାରାରୋପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ସଫଳତାର ସହ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ। ପରିଷଦ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଆଜିଠାରୁ 30 ଜିଲ୍ଲାରେ ପରୀକ୍ଷା ପରିଚାଳନା ହବ୍କୁ ପ୍ରଶ୍ନପତ୍ର ପଠାଯାଉଛି। କଡ଼ା ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ପ୍ରଶ୍ନପତ୍ର ନେବା ନିମନ୍ତେ ଗାଡ଼ିରେ GPS ଲଗାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶବାସୀଙ୍କୁ ନାଗରିକ କୈନ୍ଦ୍ରିକ ଶାସନ ସୁବିଧା ଯୋଗାଇବା ପାଇଁ ନୂଆଦିଲ୍ଲୀରେ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। 60-75 ବର୍ଷ ବୟସ୍କ ଆର୍ଥିକ ଅନଗ୍ରସର ନାଗରିକମାନଙ୍କ ପାଇଁ ନିଃଶୁଳ୍କ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପଙ୍କଦ୍ୱାର ଏକାଦଶୀ ତିଥିରେ ପୁରୀ ଶ୍ରୀ ଶ୍ରୀ ଲୋକନାଥ ଆଜି ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କାଙ୍କର ପରଲୋକ ଏବଂ ଶିକ୍ଷା, ଜନସଚେତନତା ଓ ମନୋରଞ୍ଜନ କ୍ଷେତ୍ରରେ ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ରେଡିଓ ଦିବସ। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ପ୍ରତ୍ୟେକ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।